वासुदेवाय। हरे कृष्ण उपस्थ भक्त स्वजन बंद मातृवृंद आमर प्रभु आनंद वर्धन प्रभु आपण मानक स्वागत करछन्दि। तथापि आम आउ थे स्वागत करूँ आपण मानक विशेष भाव में आम आपण मानक धन्यवाद अर्पण करूँ जेहेतु आपण मैंने आम मानक गोटे सुजोग प्रदान करछन्दि ये भगवान कथा कहवापी। तेणु आमर ये जो ओडिशा जो रही पश्चिम ओडिशार बासी आमर गुरुदेव श्रीमद भक्ति स्वरूप दामोदर स्वामी महाराज जे कि जन वैज्ञानिक थिले तेणु विशेष भाव में बुर्लारे आमर जो केन्द्रटी स्थापन होने देखिथे बा प्रति रविवार आमर कार्यक्रम हो दिन बेला एगारटू गोटे दुटा पर्यंत प्रसाद मत दि जाऊँगी आपर सब रविवार सी मत भागवत कथा हो जो केन्द्रटी खोल जा 2006 आमर गुरुदेव से केन्द्रटी खोली उद्देश्य थिला पश्चिम ओडिशार ओडिशावासी माने तांकर जीवन रो श्रेष्ठ जो श्रेय प्राप्त हो पारे ये सत्संग व्यवस्था कर सत्संग प्रदान करने से केन्द्र हो सब रविवार सत्संग हो तेणु आम पखापाखी आम जगदानंद प्रभु जो रही से आप गोशाला अच्छा एम्प्लॉई अच्छा विशेष उद्यम आज आम इस्कन भक्त मैंने कथा कौन सब प्रति मंगलवार तेणु से कथा आरंभ करते सब रविवार से प्रोग्राम होता तेणु बर्तमान जहाँ से आम गोटे सुजोग मिलला आम ये किसी भगवान कथा कह सारा पृथ्वीर यह भाव भगवान कथा प्रचार हे कारण आम भगवान को भूली जाइवा हेतु बहुत दुख कष्ट रहीचे एवं ये दुख कष्ट उद्धार होगापी आम विभिन्न प्रकार उपाय करूचे वैज्ञानिक मान विभिन्न प्रकार रिसर्च कर बहुत प्रकार राजनैतिक नेता माने बा सामाजिक नेता माने विभिन्न प्रकार दार्शनिक माने सब प्रकार चिंता करमी लोक मैंने मंगल रे आज मंगलवार आपण मैंने मंगल रही व्यवस्था ये प्रकृत मंगल ये मिल भगवान शरण में गले अन्य कौनसी उपाय जड़े मंगल प्राप्त से आम जाणिना तेणु सारा पृथ्वी आज अशांति रही बहुत दुखरे समस्त जीवन जापन करथागत आम जो भावचे बहुत धनी व्यक्ति रही बहुत बिलियनर सब रही बहुत धनी व्यक्ति सब रही बहुत व्यक्ति जश सब रही से बोधे आनंद थे किंतु आम शास्त्र अनुसार जाणी जो प्रकृत जड़े जदि आत्मानुभूति प्राप्त होना ताल से प्रकृत आनंद प्राप्त हो पारना भगवद गीत भगवान कहले आम विशेष भाव में भगवद गीता जयंती गत रविवार पालन होता 5500 वर्ष तले भगवान एकादशी तिथि मुख्यतः एकादशी तिथि मार्गशीर जो रही मार्गशीर शुक्लपक्ष एकादशी तिथि मुख्यतः एकादशी से भगवान अर्जुन को ये ज्ञान प्रदान करते भगवद गीतार ज्ञान तेणु सारा पृथ्वी रे गीता जयंती पालन करा तेणु आम से गीता जयंती उपलक्षे आम कि गीतारु कथा कहवा विशेष भाव में आम वीडियो प्रदर्शन हम एमती कि सारा पृथ्वी रे आज गीता प्रचलित होता हेतु बहुत भक्त बाहर भगवान कृष्ण भक्त बाहर सब तेणु से विषय आम देखिए आपण मैने देखिए आम कथा पर तेणु ये भगवद गीता जो ज्ञान दिगला आम शास्त्र जे माया मुग्ध जीवेर नाही कृष्ण स्मृति ज्ञान आम सब मायाग्रस्त होचे ये भौतिक जगत रे ए माया जो रही माया देवी समलेश्वरी माया देवी जिते सब दुर्गा काली इत्यादि सब रही सब ये भौतिक जगतर अधिष्ठात्री देवी से माने जो रही तीनोटी शक्ति रही सत्व गुण रज गुण और तम गुण ये तीन गुण द्वारा सी सब समस्त नियंत्रण कर समस्त नियंत्रित करें जेहेतु भगवान भूली जाइए से आम ये जेल रही ଆମର ଆସନ୍ତା 15 ତାରିଖରେ ଜେଲରେ ପ୍ରୋଗ୍ରାମ ହେବ, ଜେଲରେ 1-3 ରବିବାର। ସେଠି ଆମ କଏଦୀମାନଙ୍କୁ ସବୁ ଭଗବତ ଗୀତା ବିତରଣ କରାଯିବ। ଆମେ ଜାଣୁଛେ ସେମାନେ ଜେଲରେ ଅଛନ୍ତି, କିନ୍ତୁ ଆମେ ଜାଣିନେ ଆମେ ମଧ୍ୟ ଜେଲରେ ଅଛେ ବୋଲି ଆମେ ଜାଣିନେ। ମାୟା ରଚିତ କାରାଗାର ଇଏ ହେଉଛି, ଭୌତିକ ଜଗତ ହେଉଛି ମାୟା ରଚିତ କାରାଗାର, ଇଏ ଗୋଟେ ଜେଲ। ଆମେ ବନ୍ଧା ହୋଇକି ରହିଛେ, ସତ୍ୱ ରଜତମ ଏ 3 ଗୁଣରେ ଆମେ ବନ୍ଧା ହୋଇକି ରହିଛେ। କିନ୍ତୁ ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ ଯେ ସେମାନେ ବନ୍ଦୀ ହୋଇକି ରହିଛନ୍ତି ବୋଲି, ସେମାନେ ବଦ୍ଧ ଝିଅ ବୋଲି ସେମାନେ ଜାଣନ୍ତି ନାହିଁ, ସେମାନେ ବଦ୍ଧ ଝିଅ। ଆମର ଜଣେ ପାଶ୍ଚାତ୍ୟ ଜଗତରେ ଜଣେ ଦାର୍ଶନିକ ଥିଲେ, ସେ କହନ୍ତି ଯେ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେୟାର୍ ହି ଇଜ୍ ଇନ୍ ଚେନ୍। ତାଙ୍କର ଦର୍ଶନ ହେଉଛି ମନୁଷ୍ୟ ଯେତେବେଳେ ଜନ୍ମ ନେଉଛି ସେ ବହୁତ ସ୍ୱାଧୀନ ଭାବରେ ଜନ୍ମ ନେଉଛି, କିନ୍ତୁ ତାପରେ ସେ ବନ୍ଦୀ ଅବସ୍ଥା ପ୍ରାପ୍ତ ହେଉଛି। କିନ୍ତୁ ଆମର ଯେଉଁ ବୈଦିକ ଶାସ୍ତ୍ର ରହିଛି ସେଥିରୁ ଆମେ ଜାଣୁଛେ ପ୍ରକୃତରେ ଆମେ ଜନ୍ମରୁ ମଧ୍ୟ ବନ୍ଦୀ ହୋଇକି ରହିଛେ, ଏବଂ ଅନ୍ତିମରେ ମଧ୍ୟ ଶରୀର ତ୍ୟାଗ କରିବା ସେଇ ବନ୍ଦୀ ଅବସ୍ଥାରେ। ଯଦି ଜଣେ ଏଇ ଶାସ୍ତ୍ର ଜ୍ଞାନ ବା ଗୁରୁ ସାଧୁ ଗୁରୁ ଶାସ୍ତ୍ର ଏମାନଙ୍କର ଯଦି ତାର କୃପା ପ୍ରାପ୍ତ ନହେଲେ ତାହେଲେ ତାଙ୍କ ଜୀବନ ଏହିଭଳି ଭାବରେ ଚାଲିଯିବ। ହରି ହରି ବିଫଲେ ଜନ୍ମ ଗୁଆଇନୁ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନା ଭଜିଆ ଜାନିଆ ଶୁନିଆ ବିଷ ଖାଇନୁ। ଆମର ଜଣେ ବୈଷ୍ଣବ କବି ସେ ଏଇ ସଙ୍ଗୀତରେ ରଚନା କରିଛନ୍ତି ହରି ହରି ଆମେ ବିଫଲ ଶତକଡ଼ା 99 ଭାଗ ଲୋକ ଏଇଭଳି ଭାବରେ ରହିଛନ୍ତି, ଖାଲି ଏଇ ଯେଉଁ ରହିଛି କ'ଣ ଏ ଜାଗାଟା ନା ଗୋଶାଳା, ଗୋଶାଳାର ଯେଉଁ ରହିଛନ୍ତି ଭକ୍ତମାନେ ବା ଯେଉଁମାନେ ଅଛନ୍ତି ଗୋଶାଳାରେ ରହିଛନ୍ତି ବ୍ୟକ୍ତିମାନେ, ଖାଲି ତାଙ୍କ କଥା କୁହାଯାଉନାହିଁ ସାରା ପୃଥିବୀ କଥା କୁହାଯାଉଛି। ସାରା ପୃଥିବୀ ଭଗବତ ଗୀତା ଆପଣମାନେ ଯେଉଁ ପଢ଼ନ୍ତି, ଆମର ଆଜି ଆପଣ ଚେଷ୍ଟା କରୁ ଆମେ ଏ ଗୀତା ଜୟନ୍ତୀ ଉପଲକ୍ଷେ ଗୀତାକୁ କନସେସନ୍ ରେଟ୍ ଦେଉଛୁ, ଆପଣମାନଙ୍କୁ ଦେଖେଇବୁ ମଧ୍ୟ, ଆପଣମାନେ ଖଣ୍ଡେ ଗୀତା ନିଅନ୍ତୁ। ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକଟି ପଢ଼ିବେ, ଯେଉଁମାନେ ନେବେ ଆଜି ସେମାନେ ଯଦି ପଢ଼ିବେ ଘରେ, ଭଗବାନ ଭଗବତ ଗୀତାରେ କହୁଛନ୍ତି ଅର୍ଜୁନକୁ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ ଯତତାମ ବି ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତୀତ ତତ୍ତ୍ୱତଃ। ହଜାର ହଜାର ଲୋକ ଅଛନ୍ତି, କୋଟି କୋଟି ଲୋକ ଅଛନ୍ତି, ଖାଲି ଭାରତର ଲୋକ ଜନସଂଖ୍ୟା ହେଉଛନ୍ତି 140 ଉପରେ ହୋଇଗଲେଣି, ଏହି ପୃଥିବୀର ଜନସଂଖ୍ୟା ରହିଛି। ଏହିଭଳି କୋଟି କୋଟି ଲୋକମାନଙ୍କ ଭିତରୁ ଭଗବାନ କହୁଛନ୍ତି ମନୁଷ୍ୟାଣାଂ ସହସ୍ରେଷୁ, ହଜାର ଲୋକମାନଙ୍କ ଭିତରେ କ୍ୱଚିତ୍ ଜଣେ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ଏବଂ ସେହିଭଳି ଭାବରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଯତତାମ ବି ସିଦ୍ଧାନାମ, ସେହିଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, କଶ୍ଚିନ୍ ମାଙ୍କ ବ୍ୟତୀତ ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ଏ ଗୋଟିଏ ବହୁତ ଆମକୁ ଦୁର୍ଲଭ ଜନ୍ମ ଆମେ ପ୍ରାପ୍ତ ହୋଇଛେ। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେ 80 ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଜଳଜୀବ ଆମେ ଦେଖୁଛେ ଏଠି ଜଳଜୀବ ସବୁ ରହିଛନ୍ତି, ମହାନଦୀ ରହିଛି, ଅନ୍ୟାନ୍ୟ ଆମର ଏଠି ଚିପିଲିମାର ଯେଉଁ ଜଳ ରହିଛି ଜଳସ୍ରୋତ ଯାଉଛି, ସେ ଜଳରେ 900,000 ପ୍ରକାର ଜୀବ ରହିଛନ୍ତି, ଜଳଜୀବ ଜଳଜା 900,000 ଏବଂ ଗଛଲତା ଇତ୍ୟାଦି ଏମାନେ 2,00,000 ପ୍ରକାର ଜୀବ ରହିଛନ୍ତି। ସ୍ଥାବରା ଯେ ଗୋଟିଏ ସ୍ଥାନରେ ରହନ୍ତି ସେମାନଙ୍କୁ ସ୍ଥାବର କୁହନ୍ତି କୁହାଯାଏ, ସେମାନେ 2,00,000 ପ୍ରକାର ଜୀବ ଅଛନ୍ତି, ଏବଂ ଛୋଟ ଛୋଟ କୃମି ଯେଉଁ ରହିଛନ୍ତି 11,00,000 ପ୍ରକାର କୃମେୟ ରୁଦ୍ର ସଂଖ୍ୟକ, ପକ୍ଷୀମାନେ 10,00,000 ପ୍ରକାର ପକ୍ଷୀ ଅଛନ୍ତି, ଏବଂ ଆମର ଏଠି ଗୋଶାଳା ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ଭଗବାନ କହୁଛନ୍ତି ଏକଥା ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ, ଭଗବତ ଗୀତା ଆପଣ ଦେଖିବେ 18 ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନେ 3 ଗୁଣରେ ବନ୍ଦୀ ହୋଇକି ରହିଛନ୍ତି। ବ୍ରାହ୍ମଣ ଯେଉଁ ନ ତଦସୀ ପୃଥିବ୍ୟାଂ ବା ଦିବି ଦେବୀଶୁ ବା ପୁନଃ ସତ୍ୟଙ୍କ ପ୍ରକୃତି ଯାଇ ମୁକ୍ତି ଯଦି ବି ସା ତ୍ରିବି ଗୁଣେଇ, ଏଇ ସ୍ୱର୍ଗଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏମିତି କେହି ନାହାନ୍ତି ଯିଏ 3 ମୁକ୍ତ ହୋଇକି ରହିଛନ୍ତି। ଏଇ 3 ଥିବା ହେତୁ କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ, ବ୍ରାହ୍ମଣ କ୍ଷତ୍ରିୟ ବିଶା ଶୂଦ୍ରାଣାଞ୍ଚ ପରନ୍ତବ କିଏ ମଧ୍ୟ ଶୂଦ୍ର ରହିଛନ୍ତି, କର୍ମାଣି ପ୍ରବିଭକ୍ତାନି ସ୍ୱଭାବ ପ୍ରଭବେ ଗୁଣେ 18 ଅଧ୍ୟାୟରେ ଆପଣ ଦେଖିବେ ତାଙ୍କର କର୍ମ ଅନୁସାରେ ଏଇଭଳି ଭାବରେ ସେମାନେ ଏଇ ଗୁଣ ପ୍ରାପ୍ତ ହୋଇଛନ୍ତି ବା ଏଇ ଗୁଣରେ ସେମାନେ ରହିଛନ୍ତି ସେଇଭଳି ଭାବରେ ସେମାନେ କର୍ମ କରୁଛନ୍ତି କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ କିଏ ଶୂଦ୍ର ତେଣୁ ବିଭିନ୍ନ ଶ୍ରେଣୀର ଲୋକମାନଙ୍କର ଯେତେବେଳେ କର୍ତ୍ତବ୍ୟ ବିଷୟରେ କୁହାଯାଉଛି ସେତେବେଳେ ବୈଶ୍ୟର କର୍ମ ଭଗବାନ କହୁଛନ୍ତି କୃଷି ଗୋରକ୍ଷା ବାଣିଜ୍ୟମ ବୈଶ୍ୟ କର୍ମ ସ୍ୱଭାବଜମ୍ ଇଏ ହେଉଛି ବୈଶ୍ୟର କର୍ମ କୃଷି କରିବେ ଆମର ଏଠି ମଧ୍ୟ କୃଷି ହେଉଛି ସବୁ ନିଅନ୍ତି ଫୁଲ ମଲ୍ଲିଫୁଲ ସବୁ ନିଅନ୍ତି ବହୁତ ମଲ୍ଲିଫୁଲ ହୁଏ ଗୋରକ୍ଷା ଏଠି ଗୋରକ୍ଷା କରାଯାଉଛି ଏବଂ ବାଣିଜ୍ୟ ବିଜନେସ୍ ସବୁ ଯେଉଁ ରହୁଛି କୃଷି ଗୋରକ୍ଷା ବାଣିଜ୍ୟ ଇଏ ହେଉଛି ବୈଶ୍ୟର କର୍ମ ତେଣୁ ଯାହା ହଉ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ତେଣୁ ଏ ମନୁଷ୍ୟ ଜନ୍ମରେ ଆମକୁ ଗୋଟେ ସୌଭାଗ୍ୟ ଆମେ ପ୍ରାପ୍ତ ହେଇଛେ ମନୁଷ୍ୟ ଜନ୍ମରେ ଗୋଟେ ବହୁତ ସୌଭାଗ୍ୟ ଆମେ ପ୍ରାପ୍ତ ହେଇଛେ କିନ୍ତୁ ଶତକଡ଼ା 99 ଭାଗ ଲୋକ ଜାଣନ୍ତି ନାହିଁ ଯେ ସବୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କ'ଣ ଜାଣନ୍ତି ନାହିଁ ତେଣୁକରି ସେଥିପାଇଁ କୁହାଯାଉଛି ମାୟା ବୁଗ୍ଧ ଆମେ ମାୟାର ଅଧୀନରେ ରହିଛେ ଆମ ଜୀବନର ଲକ୍ଷ୍ୟ କହିଲେ ଯଦି ପଚାରିବା କେତେଜଣ କହିବେ ଜୀବନର ଲକ୍ଷ୍ୟ ହେଉଛି ମୃତ୍ୟୁକୁ ପାର ହେବା ମୃତ୍ୟୁ ଉପରେ ବିଜୟ ଲାଭ କରିବା ଇଏ ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି ବିଭିନ୍ନ ପ୍ରତିବର୍ଷ ନୋବେଲ ପ୍ରାଇଜ୍ ପାଉଛନ୍ତି କିନ୍ତୁ ଇଏ ମୃତ୍ୟୁକୁ ଜୟ କରିବା ପାଇଁ କିଏ ପ୍ରାଇଜ୍ ପାଉଛି ମୃତ୍ୟୁକୁ ଜୟ କରିବା ପାଇଁ ଆମର ସବୁ ଦିଆଯାଇଛି ତାଙ୍କୁ ନୋବେଲ ପ୍ରାଇଜ୍ ଦିଆଯାଉ ନାହିଁ ଆମର ମୃତ୍ୟୁକୁ ଜୟ କରିଥିଲେ ଧ୍ରୁବ ମହାରାଜ ଭାଗବତମାର କଥା ଆସିବ ତାଙ୍କର ଭଗବତ ଗୀତାରେ ମଧ୍ୟ ତାଙ୍କ କଥା ଅଛି ସେ ମୃତ୍ୟୁର ମଥା ଉପରେ ପାଦ ଦେଇକରି ଭଗବତ ଧାମକୁ ଗଲେ ମୃତ୍ୟୁକୁ କେମିତି ଜୟ ଲାଭ କରାଯିବ ସେଥିପାଇଁ ସବୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ଯେହେତୁ ଆମେ ମାୟାମୁଗ୍ଧ ହେଇକି ରହିଛେ ଆମେ ଏଇଠି ଏଇ ଭୌତିକ ଜଗତରେ ହିଁ ଖୋଜି ବୁଲୁଛେ ଆନନ୍ଦ କେମିତି ଆନନ୍ଦ ରହିବା କିନ୍ତୁ ଆମେ ଜାଣିନାହିଁ ମାୟାମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଆମର ପ୍ରକୃତ ପରିଚୟ ଆମେ ଜାଣିନାହିଁ ତେଣୁ ଭଗବାନ ଏସବୁ ଶାସ୍ତ୍ରକୁ ପ୍ରଦାନ କରିଛନ୍ତି ଅତେବ ଜୀବେର କୃପା କହିଲ କୃଷ୍ଣ ବେଦ ପୁରାଣ ଆମମାନଙ୍କୁ କୃପା କରି ଭଗବାନ ଏଇ ବେଦ ପୁରାଣ ଉପନିଷଦ ସବୁ ପ୍ରଦାନ କରିଛନ୍ତି ବେଦ ପୁରାଣ ଉପନିଷଦ ଇତ୍ୟାଦି ସବୁ ଦିଆଯାଇଛି ଯେମିତି ଆପଣମାନେ ଘରେ ଆପଣମାନଙ୍କର ଥିବ ଟିଭି ଫ୍ରିଜ୍ ଇତ୍ୟାଦି କମ୍ପ୍ୟୁଟର ଇତ୍ୟାଦି ବହୁତ ପ୍ରକାର କ'ଣ ବହୁତ ଦିନ ଚାଲିଲା ଭଳିଆ ବସ୍ତୁ ସବୁ ଥିବ ଆପଣଙ୍କର ସେଇଟାକୁ କିଣିଲା ବେଳେ ସେଠି ଗୋଟେ ଦେଉଥିବେ କେମିତି ଲିଟରେଚର୍ କେମିତି ସେଇଟାକୁ ବ୍ୟବହାର କରିବ ସେହିଭଳି ଭାବରେ ଏ ଭୌତିକ ଜଗତ ଯେଉଁ ସୃଷ୍ଟି କରିଛନ୍ତି ଭଗବାନ ସେ ଏଇ ଭାଗବତ ଏଇ ଶାସ୍ତ୍ରକୁ ପ୍ରଦାନ କରିଛନ୍ତି ଆମେ କେମିତି ଜୀବନଯାପନ କରିବା ମନୁଷ୍ୟ ବିଶେଷ ଭାବରେ ପଶୁପକ୍ଷୀ କଥା ଛାଡ଼ନ୍ତୁ ସେମାନେ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି କାଳ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି ବା ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି କିନ୍ତୁ ମନୁଷ୍ୟକୁ ଗୋଟେ ସୁଯୋଗ ପ୍ରଦାନ କରାଯାଇଛି କାରଣ ସିଏ ଏତେ ସବୁ ଜନ୍ମ ପାର ହୋଇକରି ଆସିକରି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ଏଇଠି ସେ ଚାହିଁଲେ ମନୁଷ୍ୟ ଜୀବନର ସିଦ୍ଧି ଲାଭ କରିପାରିବ ନହେଲେ ମନୁଷ୍ୟ ଜୀବନର ଅଧୋଗତି ସେ ପ୍ରାପ୍ତ ହୋଇପାରିବ ତା ଉପରେ ସେଇଟା ନିର୍ଭର କରୁଛି ତା'ର ଯେଉଁ ରହିଛି ସ୍ୱାଧୀନତା ରହିଛି ଭଗବାନ ସେ ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ କିନ୍ତୁ ଭଗବାନ ସବୁ ଜ୍ଞାନ ପ୍ରଦାନ କରନ୍ତି ତେଣୁ ଏ ଯେଉଁ ସବୁ ଶାସ୍ତ୍ର ସବୁ ରହିଛନ୍ତି ଏ ଶାସ୍ତ୍ର ଅନ୍ୟ ଯୁଗମାନଙ୍କରେ ସତ୍ୟଯୁଗ ତ୍ରେତା ଯୁଗ ଦ୍ୱାପର ଯୁଗ ଏ ଯୁଗମାନଙ୍କରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକରି ମନେ ରଖୁଥିଲେ ତେଣୁ ଆମର ବେଦକୁ ଆଉ ଗୋଟିଏ ନାମ ହେଉଛି ଶ୍ରୁତି କେବଳ ଶୁଣିକରି ମନେ ରଖୁଥିଲେ କିନ୍ତୁ କଳିଯୁଗରେ ଆମର ସବୁ ପ୍ରକାର ଅସୁବିଧା ରହିଛି ତେଣୁ ଆମର ସ୍ମୃତି ଶକ୍ତି କମିଯିବ ସେଥିପାଇଁ ଭଗବାନଙ୍କର ଜଣେ ଅବତାର ଆସିଲେ ସେ ହେଉଛନ୍ତି ବ୍ୟାସଦେବ ପରାଶରଙ୍କର ପରାଶର ଏବଂ ସତ୍ୟବତୀଙ୍କର ପୁତ୍ର ରୂପରେ ଆସିଲେ ବ୍ୟାସଦେବ ଭଗବାନଙ୍କର ସେ ଜଣେ ଅବତାର ତେଣୁ ଏ ସମସ୍ତ ଶାସ୍ତ୍ର ସବୁ ଲିପିବଦ୍ଧ କଲେ ତା ପୂର୍ବରୁ କେବଳ ଲୋକମାନେ ମନେ ରଖିଦେଉଥିଲେ ଶାସ୍ତ୍ରର ଅଧ୍ୟୟନ କରିବା ବହି ପଢ଼ିବାର ଆବଶ୍ୟକତା ନଥିଲା ସବୁ ତାଙ୍କର ମନରେ ଥିଲା ତେଣୁ ବ୍ୟାସଦେବ ସମସ୍ତ ଶାସ୍ତ୍ର ବେଦ ଉପନିଷଦ ପୁରାଣ ଇତ୍ୟାଦି ସବୁ ବର୍ଣ୍ଣନା କରିସାରିଲା ପରେ ଯେଉଁମାନଙ୍କର ବ୍ରାହ୍ମଣ ଗୁଣ ନାହିଁ ବ୍ରାହ୍ମଣ କହିଲେ ଯେଉଁମାନେ ସତ୍ୟଗୁଣରେ ରହିଛନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯିବ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେ ବ୍ରାହ୍ମଣ ତା ନୁହଁ ଭଗବଦ୍ ଗୀତା ଚତୁର୍ଥ ଅଧ୍ୟାୟରେ ଆପଣ ପଢ଼ିବେ, ଭଗବାନ କହିଛନ୍ତି ଚାତୁ ବର୍ଣ୍ଣ ମା ସୃଷ୍ଟମ ଗୁଣ କର୍ମ ବିଭାଗ ସହ, ଯେଉଁ ଚାରି ବର୍ଣ୍ଣ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଇଏ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ଗୁଣ ଏବଂ କର୍ମ ଅନୁସାରେ। ଏ ଭୌତିକ ଜଗତରେ ଯେଉଁ ଗୁଣ ରହିଛି, ସତ୍ୟଗୁଣରେ ଯେଉଁମାନଙ୍କର ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣ ହେବେ, ରଜଗୁଣରେ ଯେଉଁମାନେ ପ୍ରାଧାନ୍ୟ ଅଛି ସେମାନେ କ୍ଷତ୍ରିୟ ହେବେ, ରଜତମ ଗୁଣର ମିଶ୍ରିତ ପ୍ରାଧାନ୍ୟ ଯାହା ପାଖରେ ରହିଛି ସେ ହେଉଛନ୍ତି ବୈଶ୍ୟ, ଏବଂ ତମଗୁଣର ଯାହା ପାଖରେ ପ୍ରାଧାନ୍ୟ ଅଛି ସେମାନେ ହେଉଛନ୍ତି ଶୂଦ୍ର। ତେଣୁ ଯେଉଁମାନେ ସତ୍ୟଗୁଣରେ ନାହାନ୍ତି ସେମାନେ ଏ ଶାସ୍ତ୍ରକୁ ଅଧ୍ୟୟନ କରିପାରିବେ ନାହିଁ। ତେଣୁ ବ୍ୟାସଦେବ ତାଙ୍କ ପାଇଁ ଚିନ୍ତା କରି ମହାଭାରତ ରଚନା କଲେ, ମହାଭାରତ ସେମାନଙ୍କ ପାଇଁ ମହାଭାରତ ରଚନା କରାଗଲା। ତେଣୁ ଏହି ମହାଭାରତରେ 100,000 ଶ୍ଳୋକ ଅଛନ୍ତି, 100,000 ଶ୍ଳୋକ, 18 ପର୍ବ ରହିଛି, 18 ପର୍ବ। ଏଇ 18 ପର୍ବ ଭିତରେ ଯେଉଁ ଭୀଷ୍ମ ପର୍ବ ରହିଛି, ଭୀଷ୍ମ ପର୍ବର 25-42 ଏ 18 ଅଧ୍ୟାୟ, ଏଇ 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। ତେଣୁ ଏଇ ଗୀତାକୁ ଗୀତା ମହାତ୍ମ୍ୟରେ, ସ୍କନ୍ଦ ପୁରାଣରେ ଗୀତା ମହାତ୍ମ୍ୟ ରହିଛି, ଇଏ ହେଉଛି ସର୍ବୋପନିଷଦ ଗାଭ, ସମସ୍ତ ଉପନିଷଦକୁ ଗୋଟେ ଗାଭି ସହିତ ଆପଣ ଏଠି ଗାଭି ରହିଛି, କ୍ଷୀର ଆସୁଛି। ତେଣୁ ସବୁ ଉପନିଷଦକୁ ଗୋଟେ ଗାଭି ସହିତ ତୁଳନା କରାଯାଇଛି, ସର୍ବ ଉପନିଷଦ ଗାଭ। ଦୁଗ୍ଧା ଗୋପାଳ ନନ୍ଦନ, ଗୋପାଳ ନନ୍ଦନ ଯେ କୃଷ୍ଣ ସିଏ ଗାଈକୁ ଧୋଉଛନ୍ତି, ପାର୍ଥ ବର୍ଷା, ଗାଈ ଧୋଇବା ପାଇଁ ହେଲେ ଗୋଟେ ବାଛୁରୀର ଆବଶ୍ୟକତା ରହିଛି। ତେଣୁ ଏ ଯେଉଁ କ'ଣ ଏ ଉପନିଷଦ ରୂପକ ଗାଭୀର ଦୁହିଁବା ପାଇଁ କୃଷ୍ଣ ଦୁହିଁଛନ୍ତି, ବର୍ଷା କିଏ ନା ସେ ହେଉଛନ୍ତି ପାର୍ଥ, ସେ ହେଉଛନ୍ତି ଅର୍ଜୁନ, ପାର୍ଥ ବର୍ଷା। ଏବଂ ଏଇ କ୍ଷୀର ଧୂଆଁ ଯେଉଁ ହେଉଛି କୁଆଡ଼େ ଗଲା ସେ କ୍ଷୀର, ନା ସେ କ୍ଷୀର ସବୁ ଆପଣମାନଙ୍କୁ ସବୁ ଦିଆଯାଉଛି, ସୁଧି ଭୋକ୍ତା ଯେଉଁମାନେ ସାଧୁ ଯେଉଁମାନେ ଏଇ ଶ୍ରବଣ କରୁଛନ୍ତି ସେମାନଙ୍କୁ ଏ କ୍ଷୀର ଦିଆଯାଉଛି, ଫ୍ରିରେ ଦିଆଯାଉଛି। ଆପଣ ଗୋଶାଳାରେ କ୍ଷୀରର ଦାମ ଥିବ, ଲିଟର ପିଛା କେତେ ଦାମ ଥିବ, କିନ୍ତୁ ଭଗବାନ ଏ ସମଗ୍ର ମାନବ ସମାଜକୁ ଫ୍ରିରେ ପ୍ରଦାନ କରିଛନ୍ତି ଭଗବତ ଗୀତାର ଜ୍ଞାନ। ଆପଣ ଯଦି ଜଣେ ଜଜ୍ ଓକିଲ ପାଖକୁ ଯିବେ, ଆପଣଙ୍କର କେସ୍ ରହିଛି, ସିଏ ତା'ର ଯେଉଁ ଜ୍ଞାନ ପ୍ରଦାନ କରିବ ସେଥିପାଇଁ ଫିସ୍ ନେବ, ଏତେ ଟଙ୍କା ଦରକାର। ସ୍କୁଲରେ ପଢ଼ିବା ପାଇଁ ଗଲେ, ସ୍କୁଲ କଲେଜ ଏ ନବୋଦୟ ବିଦ୍ୟାଳୟ ରହିଛି ସରକାରଙ୍କ ତରଫରୁ ଦିଆଯାଉଛି, ସ୍କୁଲ ପାଠ ପଢ଼ାଯାଉଛି, ତା ପାଇଁ ଫିସ୍ ଦେବାକୁ ପଡ଼ୁଛି। ଇଞ୍ଜିନିୟରିଂ କଲେଜ ଷ୍ଟୁଡେଣ୍ଟ ଅଛନ୍ତି, ଇଞ୍ଜିନିୟରିଂ କଲେଜ, ମେଡ଼ିକାଲ କଲେଜ, 100,000 ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ସେ ତୁଳନାରେ ଆମେ ଯେଉଁ ବର୍ତ୍ତମାନ ଭଗବତ ଗୀତା କହୁଛୁ, କେତେ ଟଙ୍କା ଆପଣ ଦେଉଛନ୍ତି ଫ୍ରିରେ? ଆମେ ଦିଆହେଉଛୁ ଫ୍ରିରେ, ଭଗବାନ ଚାହାନ୍ତି ଏଇଟା ସମସ୍ତଙ୍କୁ ପ୍ରଦାନ କରାଯାଉ। ଭଗବାନ ଯେଉଁ ଯାହା ସବୁ ପ୍ରଦାନ କରିଛନ୍ତି ତାକୁ ଯଦି ମୂଲ୍ୟ ଦିଆଯିବ ଆମେ ଦେଇପାରିବା ନାହିଁ। ଭଗବାନ ଯେଉଁ ସକାଳେ ସୂର୍ଯ୍ୟ ଦେଉଛନ୍ତି, ସୂର୍ଯ୍ୟ କିରଣ ଦେଉଛନ୍ତି, ଆମେ ଇଲେକ୍ଟ୍ରି ବିଲ୍ କେତେ ଦେଉଛେ ମାସକୁ, ଇଲେକ୍ଟ୍ରି ବିଲ୍ ବଢ଼ିଗଲା ବେଳକୁ ଯେଉଁ ଆନ୍ଦୋଳନ ହେଉଛି କାହିଁକି ବଢ଼ିଗଲା ବୋଲି, ସୂର୍ଯ୍ୟଙ୍କର ବିଲ୍ ଆମେ ଦେଉଛେ, ସୂର୍ଯ୍ୟ ଯେଉଁ ଲାଇଟ୍ ଦେଉଛନ୍ତି, ବାୟୁ ଯେଉଁ ପବନ ଦେଉଛନ୍ତି ତା ବିଲ୍ ଦେଉଛେ ଆମେ, ଚିପିଲିମାରେ ଜଳ ସବୁ ରହିଛି, ଜଳ ଏ ଜଳରେ ଆମେ ଫିସ୍ ଦେଉଛେ, କେତେ ଆମେ ୱାଟର ବ୍ୟବହାର କରୁଛୁ ସେଥିପାଇଁ ପଇସା ଦେଉଛେ, ୱାଟର ଟ୍ୟାକ୍ସ ଦେଉଛେ, ଇଲେକ୍ଟ୍ରି ଟ୍ୟାକ୍ସ ଦେଉଛେ। ପାଶ୍ଚାତ୍ୟ ଜଗତରେ ବାୟୁ ମଧ୍ୟ କିଣିବାକୁ ପଡ଼ୁଛି, ଅକ୍ସିଜେନ୍ ନିଶ୍ୱାସ ନେବା ପାଇଁ କିଣିବାକୁ ପଡ଼ୁଛି ବାୟୁ, କିନ୍ତୁ ଆମେ କ'ଣ ବିଲ୍ ଦେଉଛେ ଏଥିପାଇଁ? ଏ ଭଗବାନଙ୍କ କୃପା ମାନବ ସମାଜ ପାଇଁ, ମାନବର ସେ ହେଉଛନ୍ତି ହିତେ କାହିଁକି ବନ୍ଧୁ, ସେ ମାନବ ମନୁଷ୍ୟମାନେ କେମିତି ଜୀବନରେ ଉନ୍ନତି କରିବେ, ଜୀବନର ଚରମ ସିଦ୍ଧି ପ୍ରାପ୍ତ ହେବେ, ସେଥିପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଏ ସମସ୍ତ ଶାସ୍ତ୍ରକୁ ସେ ରଚନା କରିଛନ୍ତି, ଲିପିବଦ୍ଧ କଲେ ବ୍ୟାସଦେବ। କିନ୍ତୁ ଏ ସମସ୍ତ ସମସ୍ତ ଯେଉଁମାନେ ଏତେ ଉନ୍ନତ ନୁହନ୍ତି ତାଙ୍କ ପାଇଁ ବିଶେଷ ଭାବରେ ଏଇ ଭଗବତ ଗୀତା କାର୍ଯ୍ୟ ଲେଖିଲେ, ଏଇ 25 ଅଧ୍ୟାୟରୁ 42 18 ଅଧ୍ୟାୟରେ 700 ଶ୍ଳୋକରେ ଭଗବତ ଗୀତା କୁହାଗଲା, ସମସ୍ତ ଜ୍ଞାନ ଏଥିରେ ରହିଛି, ସମସ୍ତ ଜ୍ଞାନ ରହିଛି। ତେଣୁ ଆମେ ସବୁ କଥା କହିପାରିବା ନାହିଁ, କେତୋଟି କଥା କହିବା ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁଠାରୁ ଏହି ପ୍ରକାର ଭଗବତ ଗୀତାରେ ଆମେ ଏତିକି ବୁଝିବା, 3 ପ୍ରକାର ଜ୍ଞାନ ଆପଣମାନେ ନେବେ, ଆଜି ବହି ନେବେ, ଖଣ୍ଡେ ଖଣ୍ଡେ ବହି ନେବେ, ନହେଲେ ଯେଉଁମାନଙ୍କ ପାଖରେ ବହି ଅଛି ଏଇ ପ୍ରଭୁପାଦଙ୍କର ଯେଉଁ ବହି ଅଛି ସେ ବହି ନିଅନ୍ତୁ, କାରଣ ଏହି ବହି ପଢ଼ି ସାରା ପୃଥିବୀରେ ଲୋକମାନେ ଭକ୍ତ ହୋଇଛନ୍ତି, ଭଗବାନ ଭକ୍ତ ଆପଣମାନେ ଜାଣିଥିବେ, ଆମେ ଦେଖିବୁ କେମିତି ସବୁ ଲୋକମାନେ ଭଗବତ ଗୀତା ପଢ଼ି ଭକ୍ତ ହେଉଛନ୍ତି। ତେଣୁ ଏ ଯେଉଁ ଭଗବତ ଗୀତା ଯେଉଁ ରହିଛି ଏଥିରେ ସବୁ ପ୍ରକାର ଜ୍ଞାନ ରହିଛି, ଆପଣ ଗୋଟେ କୁହନ୍ତୁ, ଆମେ କହିବା ଏଇଟା ନାହିଁ ଜ୍ଞାନ, ମୁଁ କହିଦେବି କେଉଁଠି ଅଛି ସେ ଜ୍ଞାନ, ଆପଣ ଗୋଟେ ସବଜେକ୍ଟ କୁହନ୍ତୁ ଏଭଳି। ସବୁ ଜ୍ଞାନ ଭଗବତ ଗୀତାରେ ସବୁ ଜ୍ଞାନ ଦେଇଛନ୍ତି, ଇତିତେ ଜ୍ଞାନ ଆଖ୍ୟାତମ, ସବୁ ପ୍ରକାର ଜ୍ଞାନ ଦେଇ 13 ଅଧ୍ୟାୟ ହେଉଛି ଜ୍ଞାନ ଯୋଗ ଭଗବତ ଗୀତାରେ, 8 ରୁ 11 ଏଇ 5ଟି ଶ୍ଲୋକରେ, 8, 9, 10, 11, 12 5ଟି ଶ୍ଲୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ଏବଂ ଅନ୍ତିମରେ କହିଲେ ଏତତ୍ ଜ୍ଞାନ ମିତି ପ୍ରୋକ୍ତମ ଅଜ୍ଞାନ ଯଦତୋ ଅନ୍ୟଥା, ଏସବୁ ହେଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ସେ କହିପାରିବେ ନାହିଁ ମୁଁ ସବୁ ଜ୍ଞାନ ଦେଇଦେଲି ବୋଲି। ଆମର ଯେଉଁ ରହିଛନ୍ତି ନ୍ୟୁଟନ, ନ୍ୟୁଟନ ନା ଆଇନଷ୍ଟାଇନ୍, କିଏ ଜଣେ କହିଥିଲେ, ଏତେ ବୈଜ୍ଞାନିକ ବଡ଼ ବୈଜ୍ଞାନିକ ଥିଲେ, କିନ୍ତୁ ସିଏ କହିଲେ ଏ ଜ୍ଞାନର ସମୁଦ୍ରରୁ ମୁଁ କେତେ ଖଣ୍ଡ ଶାମୁକା ପ୍ରାପ୍ତ ହୋଇଛି, ଏ ବୈଜ୍ଞାନିକମାନଙ୍କର କଥା। କିନ୍ତୁ କେହି କହିପାରି, ଆମର ବେଦାନ୍ତ ରହିଛି, ବେଦର ଅନ୍ତ, ବେଦ କହିଲେ ଜ୍ଞାନ, ଜ୍ଞାନର ଅନ୍ତ ହେଉଛି ବେଦାନ୍ତ। ଭଗବାନଙ୍କ ଠାରୁ ସବୁ ଜ୍ଞାନ ଆସୁଛି, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ତାଙ୍କର ଜ୍ଞାନ ଭଗବାନ ଦେଇଛନ୍ତି। 15 ଅଧ୍ୟାୟ 15 ଶ୍ଲୋକ ଆପଣ ପଢ଼ିବେ, ଭଗବାନ କହୁଛନ୍ତି ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୋ ମଥା ସ୍ମୃତିର୍ ଜ୍ଞାନମ ଅପମାନମ ଚ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ଏବଂ ଭଗବାନଙ୍କ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ଯେତେ ବଡ଼ ବୈଜ୍ଞାନିକ ହେଲେ ମଧ୍ୟ ତାଙ୍କର ଯେଉଁ ଜ୍ଞାନ, ବହୁତ ବର୍ଷ ରିସର୍ଚ୍ଚ କରୁଛନ୍ତି କିନ୍ତୁ ପାଇପାରୁନାହାନ୍ତି, ରେଜଲ୍ଟ ପାଇପାରୁନାହାନ୍ତି, ସିଦ୍ଧି ପାଇପାରୁନାହାନ୍ତି, ଗୋଟେ ସମୟରେ ହଠାତ୍ ତାଙ୍କର ସେ ଜ୍ଞାନଟି ଆସିଯାଉଛି। ଆପଣମାନେ ଜାଣିଥିବେ ଗ୍ରୀସ୍ର ଜଣେ ଥିଲେ ବୈଜ୍ଞାନିକ ଆର୍କିମେଡ଼ିସ୍, ଆର୍କିମେଡ଼ିସ୍ ତାଙ୍କ ରାଜା ଗୋଟେ ପ୍ରଶ୍ନ ପଚାରିଥିଲେ ବୈଜ୍ଞାନିକମାନଙ୍କ ପାଇଁ, ସେଇଟା ଗୋଟେ ଚ୍ୟାଲେଞ୍ଜ ଥିଲା, ସେ ଜାଣିପାରୁନଥିଲେ ସେ ଉତ୍ତର, ତେଣୁ ସିଏ ଯେଉଁ ଆର୍କିମେଡ଼ିସ୍, ସିଏ ଯେତେବେଳେ କୌଣସି ଗୋଟେ ସ୍ନାନ କରୁଥିଲେ ନା କ'ଣ ଏଇଭଳି ଭାବରେ ସେ ଜ୍ଞାନଟି ପ୍ରାପ୍ତ ହୋଇଗଲେ, ତେଣୁ ଯେତେବେଳେ ଜ୍ଞାନଟି ପ୍ରାପ୍ତ ହୋଇଗଲେ ସେ ପାଗଳ ଭଳି ଧାଇଁଲେ, ୟୁରେକା ୟୁରେକା କହିକରି, ୟୁରେକା ଅର୍ଥ ମୁଁ ପାଇଗଲି, ମୁଁ ପାଇଗଲି, ସୂତ୍ର ପାଇଗଲି, ଏଇଭଳି ଭାବରେ କୁହାଯାଏ। ଏଇ ପ୍ରେରଣା ଭଗବାନ ଦିଅନ୍ତି, ମଥା ସ୍ମୃତି, ଯେଉଁ ଆଇନଷ୍ଟାଇନ୍, ଯେଉଁ ନ୍ୟୁଟନ ଯେତେବେଳେ ଦେଖିଲେ ଗୋଟେ ଆପଲ୍ ଗଛରେ ଆପଲ୍ଟି ପଡ଼ିଗଲା, ତଳେ ପଡ଼ିଗଲା, ସେ ରିସର୍ଚ୍ଚ କଲେ କାହିଁକି ଆପଲ୍ଟି ତଳେ ପଡ଼ିଲା, ଉପରକୁ କାହିଁ ଗଲା ନାହିଁ, ରିସର୍ଚ୍ଚ କରି ଅନ୍ତିମରେ ସେ ପାଇଲେ, ଏଇ ସନ୍ଧାନ ପାଇଲେ, ଗୋଟେ ଜ୍ଞାନ ପ୍ରାପ୍ତ ହେଲେ, ଇଏ ହେଉଛି ମାଧ୍ୟାକର୍ଷଣ ଶକ୍ତି, ଗ୍ରାଭିଟେସନାଲ ଫୋର୍ସ ସେ ପାଇଲେ, ସେ ଜ୍ଞାନଟି ଭଗବାନ ଦେଇଛନ୍ତି। କିନ୍ତୁ ସିଏ ସବୁ କ୍ରେଡ଼ିଟ୍ ନେଲେ, ସବୁ ତାଙ୍କର ଦୋଷ ଆସିଗଲା, ପ୍ରକୃତ ସବୁ ଦୋଷ ହେଉଛି ଭଗବାନଙ୍କର, ସବୁ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ତେଣୁ ଏଠି ଆମର ଅଛି ବେଦାନ୍ତ ସୂତ୍ର ରହିଛି, ବେଦାନ୍ତ ସୂତ୍ର, ବେଦ କହିଲେ ଜ୍ଞାନ, ଅନ୍ତ କହିଲେ ଅନ୍ତ, ଆମେ କହିଦେବୁ ଏତିକି ଜ୍ଞାନ ଅଛି, ଆ ଉପରେ ଆଉ କିଛି ଜ୍ଞାନ ନାହିଁ, ଭଗବାନ ଯିଏ ସବୁ ଜ୍ଞାନର ସମୁଦ୍ର ସିଏ ସବୁ ଦେଇପାରିବେ। ତେଣୁ ସେହିଭଳି ଭାବରେ 13 ଅଧ୍ୟାୟରେ 8ରୁ 12 ଏ 5ଟି ଶ୍ଲୋକରେ ଭଗବାନ ଜ୍ଞାନ ପ୍ରଦାନ କରି ଅନ୍ତିମରେ କହିଲେ ଏତତ୍ ଜ୍ଞାନ ମିତି ପ୍ରୋକ୍ତମ, ଇଏ ହେଉଛି ସବୁ ଜ୍ଞାନ, ଆଉ ଯାହା ସବୁ ରହିଲା ଆଉ ସବୁ ଅଜ୍ଞାନ। ତେଣୁ 3 ପ୍ରକାର ଜ୍ଞାନ ଏ ଭଗବତ ଗୀତାରେ ଦିଆଯାଇଛି, ଆମେ ସଂକ୍ଷେପରେ କହିବା 3 ପ୍ରକାର ଜ୍ଞାନ ରହିଛି। ଗୋଟେ ହେଉଛି ଗୁହ୍ୟ ଜ୍ଞାନ, ଗୋଟେ ହେଉଛି ଗୁହ୍ୟତର ଜ୍ଞାନ, ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। 3 ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ଆମର ଏ ଭୌତିକ ଜଗତରେ ଅନେକ ଜ୍ଞାନ ରହିଛି, ଆମର ଯେଉଁ ରହିଛି ମଝିରେ ମଝିରେ ଟିଭିରେ ସବୁ ଆଗରୁ ହେଉଥିଲା, ଆଜି ଅଛି ହେଉଛି କି ନାହିଁ ମୁଁ ଜାଣିନି, କୌନ ବନେଗା କରୋଡ଼ପତି, ଏବେ ହେଉଛି ହେଉଛି, ଆଚ୍ଛା ଯେଉଁମାନେ ଏ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେ କୋଟି ଟଙ୍କା ପାଇଯାଉଛନ୍ତି, କିନ୍ତୁ ଏ ଜ୍ଞାନ ତାଙ୍କ ପାଖରେ ନାହିଁ, ଏ ଜ୍ଞାନ ତାଙ୍କ ପାଖରେ ନାହିଁ, ସେଥିପାଇଁ ଏଇଟା ଗୁହ୍ୟ ଜ୍ଞାନ। ଭୌତିକ ଜଗତରେ ଅନେକ ପ୍ରକାର ଜ୍ଞାନ ରହିଛି, ଇତିହାସ, ଭୂଗୋଳ, ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ମେଡ଼ିକାଲ କଲେଜ, ମେଡ଼ିକାଲ ନଲେଜ, ଇଞ୍ଜିନିୟରିଂ ନଲେଜ, ଇତ୍ୟାଦି ବହୁତ ପ୍ରକାର ନଲେଜ ରହିଛି, ବହୁତ ପ୍ରକାର ଜ୍ଞାନ ରହିଛି। ଭଗବତ ଗୀତା 10ମ ଅଧ୍ୟାୟରେ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ, ଯେତେ ବିଦ୍ୟା ଅଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଏ ଅଧ୍ୟାତ୍ମ ବିଦ୍ୟା ଯାହାର ନାହିଁ, ତା'ର ଯେତେ ବିଦ୍ୟା ଥିଲେ ମଧ୍ୟ ସେସବୁ ଶୂନ, ତା'ର କିଛି ମୂଲ୍ୟ ନାହିଁ। ଆମ ପ୍ରଭୁପାଦ ମହାରାଜ ଏହି ସମ୍ବନ୍ଧରେ ଗୋଟେ କଥା କୁହନ୍ତି, ଆମର କେତେ ସମୟ ପର୍ଯ୍ୟନ୍ତ କଥା କହିଲେ ଚଳିବ, ମିନିମମ 7.5 ଠିକ୍ ଅଛି। ତେଣୁ ସିଏ କହନ୍ତି, ଜଣେ ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ଥିଲେ, ଯଦି ଫରେନ୍ରେ ଜଣେ ଡକ୍ଟରେଟ୍ ପାଉଛନ୍ତି, ତାଙ୍କର କେତେ ପ୍ରଶଂସା ହେଉଛି, କେତେ ତାଙ୍କର ଯଶ ଖ୍ୟାତି ରହିଛି, ତେଣୁ ସିଏ ଯାଇକରି ପାଶ୍ଚାତ୍ୟ ଜଗତରେ ଡକ୍ଟରେଟ୍ ପାଇକରି ଆସିଥିଲେ, ବହୁତ ବିଦ୍ୱାନ ପଣ୍ଡିତ ଥିଲେ, ତେଣୁ ସିଏ ଆସିଛନ୍ତି ତାଙ୍କର ଗ୍ରାମକୁ, ଗ୍ରାମରେ ନଦୀରେ ପାର ହେଉଛନ୍ତି, ନୌକା ପାର, ନୌକାରେ ପାର ହେଉଛନ୍ତି, ନୌକା ପାର ହେଲା, ସେ ବହୁତ ପାଠ ପଢ଼ିକି ଆସିଛନ୍ତି, ତାଙ୍କର ବହୁତ ଗର୍ବ ମଧ୍ୟ ସେଇଭଳି ଭାବେ ରହିଛି, ବହୁତ ଗର୍ବ ରହିଛି। ତେଣୁ ସେ ନାଭିକକୁ ପଚାରୁଛନ୍ତି, ଆରେ ତୁ କ'ଣ ପାଠ ପଢ଼ିଛୁ, କିଛି ଫିଜିକ୍ସ ପଢ଼ିଛୁ, କ'ଣ ଜାଣିଛୁ ଫିଜିକ୍ସ କ'ଣ? ନା ମୁଁ ତ ଜାଣିନି, ସେ ପାଠ କିଛି ପଢ଼ିନି, ମୁଁ ଖାଲି ନୌକା ବାହୁଛି ଆଉ ଏଥିରେ ମୋର ଜୀବନଯାପନ କରୁଛି। ନା ତୋର ଜୀବନର 25% ନଷ୍ଟ ହୋଇଗଲା। ତାପରେ କିଛି ବାଟ ଗଲା ପରେ ତାକୁ ପଚାରିଲେ, ଆଚ୍ଛା ତୁ କେମିଷ୍ଟ୍ରି ଜାଣିଛୁ? ନା କେମିଷ୍ଟ୍ରି ମୁଁ ତ କିଛି ପଢ଼ିନାହିଁ କହିଲି ପ୍ରଥମେ, ଆଉ ପଚାରୁଛନ୍ତି ଏତେ ଥର କ'ଣ? ମୁଁ ଖାଲି ନୌକା ବହିବା ଜାଣିଛି। ନା ତୋର ଜୀବନର 50% ନଷ୍ଟ ହୋଇଗଲା, ଅଧା ନଷ୍ଟ ହୋଇଗଲା ତୋର ଜୀବନର। ଆଉ କିଛି ବାଟ ଗଲା ପରେ ପଚାରିଲେ, ମ୍ୟାଥମେଟିକ୍ସ ଜାଣିଛୁ? ନା ନାହିଁ ଆଜ୍ଞା, ମୁଁ ସେ କିଛି ଜାଣିନାହିଁ। ନା ତୋର 75% ଜୀବନ ନଷ୍ଟ ହୋଇଗଲା, 3/4 ତୋର ଜୀବନ ନଷ୍ଟ ହୋଇଗଲା। ତେଣୁ ଆଉ କିଛି ବାଟ ଗଲା ପରେ ସିଏ ଆଉ କିଛି ପ୍ରଶ୍ନ ପଚାରିବା ପୂର୍ବରୁ ନାବିକ ପଚାରିଲା ପ୍ରଶ୍ନ, କହିଲା, ଆପଣ ଜାଣିଛନ୍ତି ସନ୍ତରଣ, ପହଁରିବା ଜାଣିଛନ୍ତି ନଦୀରେ? ବର୍ତ୍ତମାନ ଝଡ଼ ଆସୁଛି, ଏଇ ଯେଉଁ ନୌକାଟି ଓଲଟି ଯିବାର ଚାନ୍ସ ରହିଛି, ଆପଣ ଜାଣିଛନ୍ତି ତ ପହଁରା? ନା ପହଁରାଟା ତ ମୁଁ ଜାଣିନି। ନା ଆପଣଙ୍କର 100% ଜୀବନ ନଷ୍ଟ ହୋଇଯିବ। ପ୍ରକୃତରେ ଝଞ୍ଜା ଝଡ଼ ଆସିଲା, ସେ ନୌକାଟି ଓଲଟି ଗଲା ଏବଂ ସେ ବିଦ୍ୱାନ ପଣ୍ଡିତ ଜଣେ ମୃତ୍ୟୁବରଣ କଲେ। ତେଣୁ ଆମର କହିବାର ଉଦ୍ଦେଶ୍ୟ, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ନୋବେଲ ପ୍ରାଇଜ୍ ପାଆନ୍ତୁ, ଯେତେ ତାଙ୍କର ଯଶ ହେଉ, ଯେତେ ତାଙ୍କୁ ସମ୍ମାନ ଦିଆଯାଉ, ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, କିନ୍ତୁ ଯଦି ଅଧ୍ୟାତ୍ମ ଜ୍ଞାନ ନାହିଁ, ସେସବୁ ଶୂନ, ଶୂନର କିଛି ମୂଲ୍ୟ ନାହିଁ। ମୃତ୍ୟୁ ସମୟରେ ଭଗବାନ କହିଲେ ଭଗବତ ଗୀତା 10 ଅଧ୍ୟାୟରେ, ମୃତ୍ୟୁ ସର୍ବହରସାହମ, ମୃତ୍ୟୁ ରୂପରେ ସମସ୍ତଙ୍କର ସବୁକିଛି ହରଣ କରିନିଅନ୍ତି। ସେ ଯେତେ ବିଦ୍ୱାନ ପଣ୍ଡିତ ହୁଅନ୍ତୁ, ଯାହା ବି ହୁଅନ୍ତୁ, ତାଙ୍କୁ ସବୁକିଛି ମୃତ୍ୟୁ ରୂପରେ ଭଗବାନ ହରଣ କରିନିଅନ୍ତି। କିନ୍ତୁ ଯାହାର ଅଧ୍ୟାତ୍ମ ବିଦ୍ୟା ଅଛି, ତାହାର କିଛି ହରଣ କରିପାରନ୍ତି ନାହିଁ ଭଗବାନ। ଭଗବାନ ତାଙ୍କ ପାଖରେ ଅମୃତ ରୂପରେ ଆସି ଉପସ୍ଥିତ ହୁଅନ୍ତି। ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ ମଧ୍ୟ। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ସେମାନେ ମୃତ୍ୟୁକୁ ପାର ହୋଇଯିବେ, ଅମୃତତ୍ୱ ପ୍ରାପ୍ତ ହେବେ। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ବହୁତ ଜ୍ଞାନ ରହିଛି, ବହୁତ ଧନ ଅଛି, ବହୁତ ପ୍ରକାର ସବୁ ରହିଛି, ସବୁ କିଛି ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଭକ୍ତି ନାହିଁ, ତାହେଲେ ଏକ ନଥିଲେ ସବୁ ଶୂନର ମୂଲ୍ୟ ଶୂନ। ଶୂନ ଗୁଣନ ଶୂନ ସମାନ ଶୂନ, ଶୂନ ହରଣ ଯେତେ ଯାହା କଲେ ମଧ୍ୟ ସେଇ ଶୂନରେ ରହିବ। କିନ୍ତୁ ଏକର ଡାହାଣ ପଟେ ଯଦି ଗୋଟିଏ ଗୋଟିଏ ଶୂନ ବସେଇବା, ତାହେଲେ 10-10 ଗୁଣ ବଢ଼ି ବଢ଼ିକା ଯିବ। ତେଣୁ ଏ ହେଉଛି ଅଧ୍ୟାତ୍ମ ବିଦ୍ୟା। ଏ ବିଦ୍ୟା ହେଉଛି ସବୁଠୁ ଭୌତିକ ଜଗତର ଉର୍ଦ୍ଧ୍ୱ, ସେଥିପାଇଁ ଗୁହ୍ୟ ଜ୍ଞାନ କୁହାଗଲା। ଭୌତିକ ଜଗତରେ ଯେତେ ଜ୍ଞାନ ଅଛି, ଆମର ପ୍ରଭୁପାଦ ମହାରାଜ ଥରେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଆମେରିକାରେ ଗୋଟେ ବଡ଼ ଇନଷ୍ଟିଚ୍ୟୁଟ୍ ଅଛି, ଆମର ଇଞ୍ଜିନିୟରିଂ ପିଲାମାନେ ଅଛନ୍ତି ସେମାନେ ଜାଣିଥିବେ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଗୋଟେ ଅଛି ଇନଷ୍ଟିଚ୍ୟୁଟ୍। ସେଠି ପ୍ରଭୁପାଦ ପଚାରିଲେ, ବହୁତ ବଡ଼ ଇନଷ୍ଟିଚ୍ୟୁଟ୍ ସେମାନେ, ବହୁତ ବଡ଼ ତାଙ୍କର ଟେକ୍ନୋଲୋଜି ସବୁ ରହିଛି, ଆମେ ଜାଣିଛୁ ପାଶ୍ଚାତ୍ୟ ଜଗତରେ ବହୁତ ମଡ଼ର୍ଣ୍ଣ ଟେକ୍ନୋଲୋଜି ରହିଛି, ଆମେ ବି ଯାଇଥିଲୁ ପାଶ୍ଚାତ୍ୟ ଜଗତ, କାନାଡ଼ା, ୟୁରୋପ ସବୁ ଆମେ ଯାଇଛୁ, ଦେଖିଛୁ କେତେ ପ୍ରକାର ତାଙ୍କର ଆଡ଼ଭାନ୍ସ ଟେକ୍ନୋଲୋଜି ସବୁ ରହିଛି, ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। କିନ୍ତୁ ଏତେ ଟେକ୍ନୋଲୋଜି ଥିଲେ ମଧ୍ୟ ପ୍ରଭୁପାଦ ମହାରାଜ ତାଙ୍କୁ ପଚାରିଲେ, ଆପଣଙ୍କର ଏତେ ଟେକ୍ନୋଲୋଜି ଅଛି, ଏଭଳି କିଛି ଟେକ୍ନୋଲୋଜି ଅଛି କି ଆପଣଙ୍କର ଯିଏ କହିପାରିବ ଗୋଟେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ କ'ଣ ତଫାତ୍ କହିପାରିବ ସିଏ? ସେଇଠି ସେମାନେ କହିପାରିବେ, ନା ଆମର ସେମିତି ଟେକ୍ନୋଲୋଜି ହେଇନାହିଁ। ହେଇନାହିଁ ବୋଲି ଖାଲି ନୁହଁ, ହେଇପାରିବ ନାହିଁ। କୋଟି କୋଟି ବର୍ଷ ବ୍ରହ୍ମା ତାଙ୍କ ବ୍ରହ୍ମ ସଂଗୀତରେ ସେ କଥା କହିଛନ୍ତି, ପନ୍ଥାସ୍ତୁ କୋଟି ଶତବର୍ଷର ସମ୍ପ୍ରଗମ୍ୟ ବାୟୁ ରଥାବି ମନସୋ ନିପୁଙ୍ଗ ବାହନମ ସୋପ୍ୟ ସ୍ତ୍ରୀ ଯତ୍ ପ୍ରପଦ୍ୟ ସିମ୍ନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମି। କୋଟି କୋଟି ବର୍ଷ ପରେ ମଧ୍ୟ ବୈଜ୍ଞାନିକମାନେ ଯାହା ପ୍ରାପ୍ତ ନ ହୋଇପାରିବେ, ସେହି ଜ୍ଞାନ ଏହି ଭଗବତ ଗୀତା ବା ବୈଦିକ ଶାସ୍ତ୍ରରେ ସେସବୁ ଦିଆଯାଇଛି। ସେଥିପାଇଁ ପ୍ରାଥମିକ ଜ୍ଞାନ ଯେଉଁ ରହିଛି ଭଗବତ ଗୀତାର ପ୍ରାଥମିକ ଜ୍ଞାନ, ସେଇଟା ହେଉଛି ଗୁହ୍ୟ ଜ୍ଞାନ କୁହାଯାଏ, ଗୁହ୍ୟ ଜ୍ଞାନ। ଏଇଟାକୁ ସମସ୍ତେ ଜାଣନ୍ତି ନାହିଁ, ସମସ୍ତେ କ'ଣ, ଅଧିକାଂଶ ଶତକଡ଼ା 99% ଲୋକ ଜାଣନ୍ତି ନାହିଁ। ଆପଣମାନେ ଯେତେବେଳେ ଦେଖିବେ ଭଗବତ ଗୀତାରେ ଅର୍ଜୁନ ପ୍ରଥମ ଅଧ୍ୟାୟରେ 18 ଅଧ୍ୟାୟ ରହିଛି, ପ୍ରଥମ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ଭଗବାନ କହୁଛନ୍ତି ତୁମେ ଯୁଦ୍ଧ କର, ତା ପୂର୍ବରୁ ସବୁ ପ୍ରକାର ଯୁଦ୍ଧର ପ୍ରସ୍ତୁତି ହୋଇସାରିଛି, ଦୀପରେ ଶଙ୍ଖନାଦ ହୋଇଯାଇଛି, ତେଣୁ ଯୁଦ୍ଧ ଆରମ୍ଭ ହୋଇଯିବା କଥା। କିନ୍ତୁ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ସେ କହିଲେ ପ୍ରଭୁ ଆମେ ଯୁଦ୍ଧ କରିବା ନାହିଁ, ଯୁଦ୍ଧ କରିବାଟା ଅଧର୍ମ ହୋଇଯିବ। ଏଇଭଳି ଭାବରେ ଯେତେବେଳେ ଅର୍ଜୁନ କହିଲେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ତେଣୁ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ କେମିତି ଆମେ ପ୍ରାପ୍ତ ହେବା, ଅର୍ଜୁନ ଯେଉଁଭଳି ଭାବରେ ଜ୍ଞାନକୁ ପ୍ରାପ୍ତ ହୋଇଥିଲେ ଭଗବାନଙ୍କଠାରୁ, ଆମକୁ ସେଇଭଳି ଭାବରେ ପ୍ରାପ୍ତ ହେବାକୁ ପଡ଼ିବ। ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ କହିଲେ ଭଗବାନ ପ୍ରଭୁ ମୁଁ ଜାଣିପାରୁନାହିଁ, ବହୁତ କଥା ମୁଁ କହିଲି, ଏଇଟା ଅଧର୍ମ ସେଇଟା ଅଧର୍ମ ସେଇଟା ଅଧର୍ମ ଏ କଥା ସବୁ କହିଲି, କିନ୍ତୁ ପ୍ରକୃତ ଧର୍ମ କ'ଣ ମୁଁ ଜାଣିନାହିଁ। କାର୍ପଣ୍ୟ ଦୋଷ ପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୁଢ଼ ଚେତା ଯଶ୍ରେୟସ୍ୟା ନିଶ୍ଚିତ ବୃହିତନ୍ମେ ଶିଷ୍ୟ ସ୍ତେହଂ ସାଧିମାଂ ତ୍ୱାଂ ପ୍ରପନ୍ନ। ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କଲି, ମୋତେ କୁହନ୍ତୁ ପ୍ରକୃତ ଧର୍ମ କ'ଣ। ତେଣୁ ଆମେ ଯଦି ଉପଯୁକ୍ତ ଗୁରୁଙ୍କର ଶରଣରେ ନ ଯିବା ତାହେଲେ ଆମେ ଜ୍ଞାନଟାକୁ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଭଗବାନ ପ୍ରଥମେ ଅର୍ଜୁନକୁ କହୁଛନ୍ତି, ଅର୍ଜୁନ ତୁମେ ବହୁତ ବଡ଼ ପଣ୍ଡିତ ଭଳି କଥା କହୁଥିଲ, କିନ୍ତୁ ପଣ୍ଡିତ ପ୍ରକୃତ ପଣ୍ଡିତ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ, ତୁମେ ସେହି ବିଷୟରେ ସୂଚନା କରୁଥିଲ। ଅଶୋଚ୍ୟାନ ଅନୁଶୋଚସ୍ତମ ପ୍ରଜ୍ଞାବାଦାସ ଭାଷ ଗତାଶୁନ ଗତାଶୁସ୍ତ ନାନୁଶୋଚନ ପଣ୍ଡିତା। ଏ ଶରୀର ସମ୍ବନ୍ଧରେ ତୁମେ କହୁଥିଲ, ଜ୍ଞାନ ଦେଉଥିଲ, ଇଏ ଭୀଷ୍ମଦେବ, ଇଏ ଦ୍ରୋଣାଚାର୍ଯ୍ୟ, ଇଏ ଅମକ ସେ ସମକ, ଏସବୁ ଆମର ପିତା ଏସବୁ ରହିଛନ୍ତି, ପିତାମହ ଇତ୍ୟାଦି ସବୁ ରହିଛନ୍ତି, ଗୁରୁ ଦ୍ରୋଣାଚାର୍ଯ୍ୟ ଇତ୍ୟାଦି, ତୁମେ ଶରୀର ସମ୍ବନ୍ଧରେ ଜ୍ଞାନ ଦେଉଥିଲ, କିନ୍ତୁ ସେମାନେ କ'ଣ ଶରୀର? ତେଣୁ ଏଇ ଆମର ପ୍ରକୃତ ଯେଉଁ ଆମର ପ୍ରକୃତ ପରିଚୟ, ଏଇ ପ୍ରକୃତ ପରିଚୟରୁ ଯେଉଁ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେବା ସେଇଟା ହେଉଛି ଗୁହ୍ୟ ଜ୍ଞାନ। ସେ ହେଉଛି ପରମା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି। ଦେହିନୋସ୍ମିନ୍ ଯଥା ଦେହେ କୁମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଯେମିତି ଆମେ ଦେଖିବା ଗୋଟେ ଛୋଟ ପିଲା, ଛୋଟ ପିଲା ଆସ୍ତେ ଆସ୍ତେ ସେ ଯୁବକ ହେଉଛି, ପୁଣି ସେ ବୃଦ୍ଧ ହୋଇଯାଉଛି, କିନ୍ତୁ ସେଇ ଯିଏ ସେ ଛୋଟ ପିଲାର ଶରୀରରେ ଥିଲେ ସେ ବର୍ତ୍ତମାନ ସେ ଯୁବକ ଶରୀରରେ ରହିଛନ୍ତି ଏବଂ ସିଏ ମଧ୍ୟ ବର୍ତ୍ତମାନ ବୃଦ୍ଧ ଶରୀରରେ ରହିଛନ୍ତି। ତେଣୁ ଏହି ଜ୍ଞାନ, ଏହି ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ମୃତ୍ୟୁକୁ ଜୟ କରିଯିବେ। ଏହି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯଦି ଜଣେ ପ୍ରାପ୍ତ ହୋଇଯିବ ସେ ମୃତ୍ୟୁକୁ ଜୟ କରି ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହ୍ୟତି। ମୃତ୍ୟୁ ସମୟରେ ସେ ବିଚଳିତ ହୁଏ ନାହିଁ, କାରଣ ସେ ଜାଣିଛି ସେ ଆତ୍ମା। ନ ଜାୟତେ ମୃତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୌ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ଅନ୍ୟମାନ ଶରୀରେ। ଏ ଶରୀରର ମୃତ୍ୟୁବରଣ କଲେ ମଧ୍ୟ ଆମର ମୃତ୍ୟୁ ହୁଏ ନାହିଁ, ସେଇଟାକୁ ଉଦାହରଣରେ ଦେଇ କହିଦେଲେ। ଛୋଟ ପିଲାର ଶରୀର ଚାଲିଗଲା, ସେ ମୃତ୍ୟୁ ହୋଇଗଲା, ଛୋଟ ଶରୀର ଚାଲିଗଲା, ସେ ଶରୀର ଆଉ ନାହିଁ, କିନ୍ତୁ ସେ ଯୁବକ ଶରୀର ପାଇଲା କିନ୍ତୁ ତା'ର ମୃତ୍ୟୁ ହୋଇନାହିଁ। ସେଇଭଳି ଭାବେ ଯୁବକ ଶରୀର ଚାଲିଗଲା, ଯୁବକ ଶରୀର ମୃତ୍ୟୁବରଣ କଲା କହିବାକୁ ଗଲେ ଚଳିବ, ସେ ଗୋଟେ ବୃଦ୍ଧ ଶରୀର ପ୍ରାପ୍ତ ହେଲା କିନ୍ତୁ ତା'ର ମୃତ୍ୟୁ ହୋଇନାହିଁ। ତେଣୁ ସେହିଭଳି ଭାବରେ ଯେତେବେଳେ ସେ ଶରୀର ତ୍ୟାଗ କରିବ ତା'ର କେଉଁଠୁ ମୃତ୍ୟୁ ଆସିବ? ତଥା ଦେହାନ୍ତ ପ୍ରାପ୍ତି ଧୀରସ୍ତ, ଏହି ଜ୍ଞାନ ଜଣେ ଯେ ପ୍ରାପ୍ତ ହୋଇଗଲେ ସେ ମୃତ୍ୟୁ ଜୟ କରିଯିବ। ଏସବୁଠାରୁ ନିମ୍ନତମ ଜ୍ଞାନ ଯେଉଁ ପ୍ରାଥମିକ ଜ୍ଞାନ ଭଗବତ ଗୀତାରେ ଦିଏ, ଏ ହେଉଛି ଗୁହ୍ୟ ଜ୍ଞାନ ଭଗବତ ଗୀତାରେ, ଇଏ ହେଉଛି ଗୁହ୍ୟ ଜ୍ଞାନ ଭଗବାନ ଦେଲେ। ଆଉ ଉପରେ ମଧ୍ୟ ଜ୍ଞାନ ରହିଛି, ସେଠି ଗୁହ୍ୟତର ଜ୍ଞାନ। ଗୁହ୍ୟତର ଜ୍ଞାନ ହେଉଛି କ'ଣ ନା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ପରମାତ୍ମା ଭଗବାନଙ୍କର ଯେଉଁ ରହିଛି ଭଗବତ ସମ୍ବନ୍ଧୀୟ ଜ୍ଞାନ ତିନି ପ୍ରକାର ରହିଛି, ଗୋଟେ ହେଉଛି ଗୁହ୍ୟ, ଗୋଟେ ଗୁହ୍ୟତର, ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ଏଇ ବ୍ରହ୍ମ ଜ୍ଞାନର ଉର୍ଦ୍ଧ୍ୱରେ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ପରମାତ୍ମା ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି, ଆମ ହୃଦୟରେ ମଧ୍ୟ ରହିଛନ୍ତି, ଅଣୁ ପରିମାଣରେ ମଧ୍ୟ ରହିଛନ୍ତି ପରମାତ୍ମା। ଏ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ତେଣୁ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି କ'ଣ ନା ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ବା ସୂର୍ଯ୍ୟ କଥା ଛାଡ଼ନ୍ତୁ, ସୂର୍ଯ୍ୟ ବୈଜ୍ଞାନିକମାନେ ବୁଝିପାରୁନାହାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ବିଷୟରେ, ସେମାନେ କହୁଛନ୍ତି ଜ୍ୱଳନ୍ତ ପିଣ୍ଡ। ତେଣୁ ଆମେ ଯେଉଁ ବୁଝିଲା ଭଳିଆ ଉଦାହରଣ ଆମେ ଗୋଟେ ଦେବା, ଆମର ପାହାଡ଼ ଏଠି ସବୁ ରହିଛି, ବହୁତ ପାହାଡ଼ ରହିଛି, ପାହାଡ଼ଟା ଦୂରରୁ କେମିତି ଦେଖାଯାଏ, ଧୂଆଁ ଭଳିଆ ଧୂଆଁଳିଆ ଦେଖାଯିବ ପାହାଡ଼ଟା ଦୂରରୁ, କିନ୍ତୁ ଯେତେବେଳେ ଆମେ ପାଖକୁ ଯିବା ସେଠି କ'ଣ ସବୁ ଧୂଆଁ ରହିଛି କି? ସେଠି ସବୁ ବହୁତ ଗଛ ଲତା ଇତ୍ୟାଦି, ବହୁତ ପଶୁପକ୍ଷୀ ଇତ୍ୟାଦି, ମନୁଷ୍ୟମାନେ ମଧ୍ୟ ରହିଛନ୍ତି, ବହୁତ କଥା ରହିଛି ସେଠି ତା ଭିତରେ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ରହିଛି, ଏଇ ଯେଉଁ ଦୂରରୁ ଦେଖାଯାଉଛି ଧୂଆଁଳିଆ ଭଳିଆ, ଇଏ ହେଉଛି ବ୍ରହ୍ମ ଜ୍ଞାନ। ପାଖକୁ ଗଲେ ପରମାତ୍ମା ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ଭଗବାନଙ୍କର କିଭଳି ସବୁଆଡ଼େ ବିସ୍ତାର ଲାଭ କରିଛନ୍ତି ଭଗବାନ। ଏବଂ ଆଉ ଟିକିଏ ଯଦି ଉନ୍ନତ ସ୍ତରକୁ ଯିବା, ସେଠି ଆମେ ପ୍ରାପ୍ତ ହେବା ଗୋଟିଏ ସବୁଠାରୁ ବୃହତ୍ତମ ଜ୍ଞାନ, ସେ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ବ୍ରହ୍ମ, ପରମାତ୍ମା ଏବଂ ଭଗବାନ, ଏ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ରହିଛି। ତେଣୁ ଏହିସବୁ ଜ୍ଞାନ ଆପଣ ଭଗବତ ଗୀତା ପଢ଼ିବେ, ପଢ଼ିଲେ ଆପଣମାନେ ସେସବୁ ଜ୍ଞାନ ପ୍ରାପ୍ତ ହେବେ। ତେବେ ଆମେ ଖାଲି ଗୋଟିଏ କଥା କହିବା ସଂକ୍ଷେପରେ, ସବୁଠୁ ଗୃହତ୍ତମ ଜ୍ଞାନଟି ଆପଣମାନଙ୍କୁ ଦେବା। ଏ ଭଗବତ ଗୀତାର ସାର ହେଉଛି ସେଇଟା, ଗୃହତ୍ତମ ଜ୍ଞାନ, ଯେଉଁଟା ଜାଣିଲେ ଆମେ ଭଗବାନ ପୂର୍ଣ୍ଣ ଭାବରେ ଜାଣିଯିବା। ସେଇଟା କ'ଣ ଗୃହତ୍ତମ ଜ୍ଞାନ? ଗୃହତ୍ତମ ଜ୍ଞାନ କିଏ କହିପାରିବେ? ଆପଣମାନେ ଭଗବତ ଗୀତା ପଢ଼ୁଛନ୍ତି, କହିପାରିବେ ଗୃହତ୍ତମ ଜ୍ଞାନ କ'ଣ ଭଗବତ ଗୀତାରେ? ଆପଣମାନେ ନିଅନ୍ତୁ ବହି, ପଢ଼ନ୍ତୁ, ଜାଣିବେ ଭଗବତ ଗୀତାର ଗୃହତ୍ତମ ଜ୍ଞାନ। ନବମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହିଲେ ଗୃହତ୍ତମ ଜ୍ଞାନ, ଇଦଂ ତୁ ତେ ଗୃହତ୍ତମଂ ପ୍ରବକ୍ଷ୍ୟାମି ଅନସୂୟବେ ଜ୍ଞାନ ବିଜ୍ଞାନ ସହିତ ଜ୍ଞାତ ମୁଖ୍ୟ ସେ ଶୁଭାତ। ଗୃହ୍ୟ ଜ୍ଞାନ ଦେଲେ, ଗୃହତ୍ତର ଜ୍ଞାନ ଦେଲେ, ତାପରେ କହିଲେ ଅର୍ଜୁନ ତୁମକୁ ବର୍ତ୍ତମାନ ଗୃହତ୍ତମ ଜ୍ଞାନ ଦେଉଛି, ଯେଉଁଟା ଜାଣିଲେ ତୁମେ ମୃତ୍ୟୁକୁ ପାର ହୋଇଯିବ। ଗୃହ୍ୟ ଜ୍ଞାନରେ ମଧ୍ୟ ପାର ହୋଇଯିବେ, ଗୃହତ୍ତର ଜ୍ଞାନରେ ମଧ୍ୟ ପାର ହୋଇଯିବେ, ଗୃହତ୍ତମ ଜ୍ଞାନରେ ମଧ୍ୟ ମୃତ୍ୟୁକୁ ପାର ହୋଇଯିବେ। କ'ଣ ସେ ଗୃହତ୍ତମ ଜ୍ଞାନ? ନା ସେ ହେଉଛି ଚାରୋଟି, ଚାରୋଟି ଜିନିଷ ରହିଛି, ଚାରୋଟି କଥା ରହିଛି ଗୃହତ୍ତମ ଜ୍ଞାନ। କ'ଣ କ'ଣ? ପ୍ରଥମେ ହେଉଛି ମନମନା ଭବ, ମନରେ ମୋତେ ଚିନ୍ତା କର। ଆମେ ଆଜି ଦିନସାରା ଯଦି ଚିନ୍ତା କରିବା, ମନରେ କେତେଥର ଭଗବାନ ଚିନ୍ତା କରିଛେ? ତେଣୁ ଅନ୍ତତଃପକ୍ଷେ ଆମେ ଏଇ ଯେ ବର୍ତ୍ତମାନ ଶୁଣୁଛେ କଥା, ଭଗବାନ କଥା ଆମେ ମନରେ ପଶୁଛି ବର୍ତ୍ତମାନ, ମନମନା ଭବ। ଏଇଭଳି ଭାବରେ ମନରେ ଭଗବାନ ଚିନ୍ତା କରିବାକୁ ପଡ଼ିବ, ମନମନା ଭବ। ମଦ ଭକ୍ତ, ଆମେ ଭଗବାନଙ୍କୁ ମନରେ ଚିନ୍ତା କରିବା ପାଇଁ ହେଲେ ଭଗବାନଙ୍କୁ ଭକ୍ତ ହେବାକୁ ପଡ଼ିବ, ନହେଲେ ଭଗବାନ କଥା ଆସିବ ନାହିଁ ମନକୁ। ବହୁତ କଥା ଆସିବ ମନକୁ, କିନ୍ତୁ ଭଗବାନ କଥା ଆସିବ ନାହିଁ। ତେଣୁ ଭଗବାନ ଭକ୍ତ ହେବା ପାଇଁ କ'ଣ କରିବାକୁ ପଡ଼ିବ? ନା ମଜ୍ଜାଜି, ଭଗବାନଙ୍କୁ ପୂଜା କରିବାକୁ ପଡ଼ିବ, ଭଗବାନ ସେବା କରିବାକୁ ପଡ଼ିବ, ଭଗବାନ କଥା ଶୁଣିବାକୁ ପଡ଼ିବ, ଇଏ ହେଉଛି ମଜ୍ଜାଜି। ତେଣୁ ମଜ୍ଜାଜି ଭଗବାନଙ୍କୁ ପୂଜା କଲେ ପ୍ରଥମେ ଆମେ ଅନ୍ତତଃ ପକ୍ଷେ ଭଗବାନଙ୍କୁ ପ୍ରଣାମ କରିବା, ପ୍ରଣାମ ମାଙ୍ଗ ନମସ୍କୁରୁ। ତେଣୁ ଏଇ ଚାରୋଟି ଯଦି ଆମେ କରିବା, ଭଗବାନ ଦୁଇଥର କହିଲେ, ପ୍ରତିଜ୍ଞା କରି କହିଲେ, ଇଏ ହେଉଛି ସତ୍ୟ ଯେ ଯଦି ଆମେ କରିବା କ'ଣ ହେବ ନା ଆମେ ମୃତ୍ୟୁକୁ ପାର ହୋଇଯିବା, ଆମ ଜୀବନରେ ସିଦ୍ଧିପ୍ରାପ୍ତ ହୋଇଯିବା। ମାମ ଏବ ଏସ୍ୟସି, ନିଶ୍ଚିନ୍ତ ଭାବରେ ଆମେ ଭଗବାନ ପାଖକୁ ଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ମନୁଷ୍ୟ ଜୀବନରେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା। ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନ ଅର୍ଜୁନ ପଚାରିଲେ, କଥମ କିଭଳି ଭାବରେ ଆମେ ଅନ୍ତକାଳରେ ଆପଣଙ୍କ ସ୍ମରଣ କରିପାରିବୁ? ଭଗବାନ କହିଲେ, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଳେ ବରଂ ଜ ପ୍ରୟାତି ସମଦ୍ଭାବଂ ଜାତି ନା ସ୍ତତ୍ର ସଂଶୟ। ମୃତ୍ୟୁ ସମୟରେ ବା ଏଇ ଶରୀର ତ୍ୟାଗ ସମୟରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିପାରିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଜଗନ୍ନାଥଙ୍କର ଚିନ୍ତା ଯଦି କରିପାରିଲେ, ଭଗବାନ କୃଷ୍ଣଙ୍କର ଯଦି ଚିନ୍ତା କରିପାରିଲେ, ତାହେଲେ ଆମେ ଜୀବନରେ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହିଭଳି ଭାବରେ ଭଗବତ ଗୀତାରେ ଅନେକ ଜ୍ଞାନ ରହିଛି, ଆପଣମାନେ ଆମକୁ ସୁଯୋଗ ପ୍ରଦାନ କଲେ ଏହି ଜ୍ଞାନକୁ ଆପଣଙ୍କୁ ପ୍ରଦାନ କରିବା ପାଇଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଏହି ଜ୍ଞାନକୁ ଯେ ବିତରଣ କରିବେ, ଭଗବାନଙ୍କର ଆଉ କିଏ ଅଧିକ ପ୍ରିୟ ତାଙ୍କର ନାହାନ୍ତି। ତେଣୁକରି ଆମେ ମଧ୍ୟ ସେହିଭଳି ଭାବରେ ଗୀତାକୁ ବିତରଣ କରୁଛୁ, ଭଗବାନ ଜ୍ଞାନକୁ ବିତରଣ କରୁଛୁ। ଆପଣମାନେ ମଧ୍ୟ ଆମକୁ ସାହାଯ୍ୟ କରିପାରନ୍ତି, ଆପଣମାନେ ମଧ୍ୟ ଏ ଗୀତାକୁ ନିଜେ ଗ୍ରହଣ କରିବେ ଏବଂ ଆପଣମାନେ ମଧ୍ୟ ବିତରଣ କରିପାରିବେ। ଆଦ୍ୱାରା ଭଗବାନ ବହୁତ ପ୍ରୀତ ହେବେ, ଜଗନ୍ନାଥ ବହୁତ ପ୍ରୀତ ହେବେ। ଆମେ ଭଗବାନ ଜଗନ୍ନାଥଙ୍କ ପ୍ରୀତି ବିଧାନାର୍ଥେ ସନ୍ତୋଷ ପାଇଁ ଆମେ ବହୁତ ପ୍ରକାର କାର୍ଯ୍ୟ କରୁଛେ। ସବୁଠାରୁ ଶ୍ରେଷ୍ଠ ପୃଥିବୀ ଧାରଣ ତ କାର୍ଯ୍ୟ ହେଉଛି ଏ ଭଗବାନଙ୍କର କଥା ପ୍ରଚାର କରିବା। ତେଣୁ ସେହି ଉପଲକ୍ଷେ ଆମର ଏଠି ମଧ୍ୟ ଆମେ ଦେଖେଇବୁ ଆପଣଙ୍କୁ କିଭଳି ଭଗବାନ କଥା ପ୍ରଚାର ହେଉଛି, ଆପଣମାନେ ଦେଖିବେ। ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ଖଣ୍ଡେ ଖଣ୍ଡେ ଭଗବତ ଗୀତା ନିଅନ୍ତୁ, ଆପଣ ପାଖରେ ନାହିଁ ଯଦି ରଖନ୍ତୁ, ଯଦି ଅଛି ଅନ୍ୟମାନଙ୍କୁ ଜଣେ ଦିଅନ୍ତୁ ଯାହାର ମଙ୍ଗଳ ଚାହୁଁଛନ୍ତି। ଆପଣ ଏଇ ମଙ୍ଗଳବାରରେ ଏଇ କଥା କରିଛନ୍ତି, ବ୍ୟବସ୍ଥା କରିଛନ୍ତି, ସମସ୍ତଙ୍କ ମଙ୍ଗଳ ହେବ। ତେଣୁ ୟା ଦ୍ୱାରା ହିଁ ପ୍ରକୃତ ମଙ୍ଗଳ ହୋଇପାରିବ। ତେଣୁ ଆମ କଥାକୁ ବିଶ୍ରାମ ବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। 5 ମିନିଟ୍ ଆମର ଅଛି ଆହୁରି ହାତରେ, ହାତରେ 5 ଅଛି ଆମ ପାଖରେ। ତେଣୁ ଯାହାର କିଛି ପ୍ରଶ୍ନ ନାହିଁ ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଥାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।
ସମସ୍ତେ ଭିଡ଼ିଓଟି ବର୍ତ୍ତମାନ ଦେଖନ୍ତୁ,
ଏ ବାବୁ ଯାଏ।